आकाशवाणी ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଏକ ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ହାସଲ ପାଇଁ ସାମୂହିକ ପ୍ରୟାସ ଓ ସଂକଳ୍ପ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଜି ରାତିରେ ଜୟପୁରକୁ ତିନିଦିନିଆ ଗସ୍ତରେ ଯାଇ ବିଭିନ୍ନ ଐତିହାସିକ ସ୍ଥଳୀ କରିବେ ପରିଦର୍ଶନ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଚଳିତ ବର୍ଷ ଫେବୃଆରୀରେ ସାମିଲ ହେଲେ 16,10,000 ସଦସ୍ୟ। ପୋପ୍ ଫ୍ରାନ୍ସିସ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱ ନେତୃବୃନ୍ଦ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଗାମୀ 1000 ବର୍ଷର ଭବିଷ୍ୟତ ଗଠନକୁ ଦୃଷ୍ଟିରେ ରଖି ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି। ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପ୍ରତ୍ୟେକ ଦିନ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଅକ୍ଲାନ୍ତ ପରିଶ୍ରମ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି 17ତମ ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଶାସନିକ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 10-11 ବର୍ଷର ସଫଳତା ଏକ ବିକଶିତ ଭାରତର ମଜବୁତ ଭିତ୍ତିଭୂମି ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
पिछले 10 सालों में भारत ने कई ट्रांसफॉर्मेटिव बदलाव करके दिखाए हैं, उपलब्धियों की नई ऊंचाई को छुआ है। भारत आज सिर्फ ग्रोथ की वजह से नहीं जाना जा रहा, बल्कि गवर्नेंस, ट्रांसपेरेंसी और इनोवेशन के बेंचमार्क आज भारत सेट कर रहा है। G20 प्रेसिडेंसी भी इसका एक उदाहरण है।
ଶକ୍ତି, ନିରାପତ୍ତା, ସ୍ୱଚ୍ଛ ଶକ୍ତି, କ୍ରୀଡ଼ାର ଉନ୍ନତି ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ସଫଳତା ସମେତ ଆଗାମୀ ବର୍ଷଗୁଡ଼ିକ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ବିଷୟରେ ସେ ଆଲୋକପାତ କରିଥିଲେ। ଭାରତ ଯେପରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ କର୍ମଚାରୀଙ୍କର ଗୁରୁଦାୟିତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବାରେ ପ୍ରଶାସନିକ ଅଧିକାରୀମାନଙ୍କର ସହଯୋଗ କାମନା କରିଥିଲେ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ, ସାମାଜିକ ବିକାଶ ଏବଂ ମୌଳିକ ଭିତ୍ତିଭୂମିର ସୂଚକାଙ୍କରେ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଶେଷକରି ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଦେଶଗୁଡ଼ିକ ପାଇଁ ଖାଦ୍ୟ, ଜଳ ଓ ଶକ୍ତି ନିରାପତ୍ତା ଏବେ ବି ଏକ ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
हम आज जिन नीतियों पर काम कर रहे हैं, जो निर्णय ले रहे हैं, वो 1000 साल का भविष्य तय करने वाले हैं। हमारे शास्त्रों में कहा गया है, जैसे एक चक्र से रथ नहीं चल सकता है, उसी प्रकार बिना मेहनत के सिर्फ भाग्य के भरोसे सफलता नहीं मिलती।
ଏହି ଅବସରରେ ଶ୍ରୀ ମୋଦି ଜିଲ୍ଲାର ସାମଗ୍ରିକ ବିକାଶ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ସରକାରୀ କର୍ମଚାରୀଙ୍କୁ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବା ସହ 2 ଇ ବୁକ୍ର ଉନ୍ମୋଚନ କରିଥିଲେ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସପରିବାର ଆଜି ରାତିରେ ଜୟପୁର ଗସ୍ତ କରିବେ। ତାଙ୍କ ସହ ଆମେରିକା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ଶ୍ରୀ ଭାନ୍ସ 3 ଦିନ ଜୟପୁରରେ ଅବସ୍ଥାନ କରିବେ। ଜୟପୁରରେ 3 ଦିନର ରହଣି ସମୟରେ ଆମେରିକା ଉପରାଷ୍ଟ୍ରପତି ତାଙ୍କ ପରିବାର ସହ ବିଭିନ୍ନ ଐତିହାସିକ ସ୍ଥଳୀ ପରିଦର୍ଶନ କରିବେ। ସେଗୁଡ଼ିକ ମଧ୍ୟରେ ଆମେର ଦୁର୍ଗ, ସିଟି ପ୍ୟାଲେସ୍ ଏବଂ ଯନ୍ତରମନ୍ତର ଆଦି ରହିଛି। ଶ୍ରୀ ଭାନ୍ସ ଜୟପୁରରେ ଭାରତ ଆମେରିକା ବାଣିଜ୍ୟ ସମ୍ପର୍କର ଭବିଷ୍ୟତ ଶୀର୍ଷକ ଏକ ବ୍ୟବସାୟିକ ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଶ୍ରୀ ଭାନ୍ସ ରାଜ୍ୟପାଳ ହରିବାହୁ ବାଗଡେ ଏବଂ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ଐତିହାସିକ ଓ ସ୍କରଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପାରମ୍ପରିକ ରାଜସ୍ଥାନୀ ସଂସ୍କୃତିରେ ଶ୍ରୀ ଭାନ୍ସଙ୍କୁ ସ୍ୱାଗତ କରାଯିବ। ଶ୍ରୀ ଭାନ୍ସ ବୁଧବାର ଆଗ୍ରାର ତାଜମହଲ ପରିଦର୍ଶନ କରିବେ ବୋଲି ଆମ ଜୟପୁର ସମ୍ଭାଦଦାତା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଚଳିତ ବର୍ଷ ଫେବୃଆରୀରେ 16,10,000 ସଦସ୍ୟଙ୍କୁ ଯୋଡ଼ିଛି। ଏହା ଫେବୃଆରୀ 2024 ତୁଳନାରେ ପ୍ରାୟ 4% ଅଧିକ। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ସଦସ୍ୟମାନଙ୍କ ଏହି ବୃଦ୍ଧି ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି, କର୍ମଚାରୀମାନଙ୍କ ସୁବିଧା ବିଷୟରେ ସଚେତନତା ବୃଦ୍ଧି ଏବଂ ଇପିଏଫ୍ଓର ପ୍ରଭାବଶାଳୀ ପ୍ରଚାର ପଦକ୍ଷେପର ପରିଣାମ ବୋଲି କୁହାଯାଉଛି। ଇପିଏଫ୍ଓରେ ଅସ୍ଥାୟୀ ପେରୋଲ୍ ତଥ୍ୟ ଅନୁଯାୟୀ 2025 ଫେବୃଆରୀରେ ପ୍ରାୟ 7,39,000 ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି। 18-25 ବର୍ଷ ବୟସ ବର୍ଗରେ 4,27,000 ନୂଆ ସଦସ୍ୟ ଯୋଡ଼ି ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ସେହି ମାସରେ ପ୍ରାୟ 2,08,000 ମହିଳାଙ୍କୁ ନୂଆ ସଦସ୍ୟ ଭାବେ ସାମିଲ କରାଯାଇଛି, ଯାହାକି ଗତ ବର୍ଷ ଫେବୃଆରୀ ତୁଳନାରେ 1.26% ଅଧିକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୋପ୍ ଫ୍ରାନ୍ସିସ୍କ ବିୟୋଗରେ ସମଗ୍ର ବିଶ୍ୱର ନେତାମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ପୋପ୍ ଫ୍ରାନ୍ସିସ୍ ଆଜି ଭାଟିକାନ୍ର କାସା ସାନ୍ତା ମାଟାରେ ଥିବା ତାଙ୍କ ବାସଭବନରେ 88 ବୟସରେ ପରଲୋକ ଘଟିଥିଲା। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ପୋପ୍ ଫ୍ରାନ୍ସିସ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ପରମ୍ପରା ବିଶ୍ୱକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ୟୁରୋପୀୟ ସଂଘ କମିଶନ ଉପାଧ୍ୟକ୍ଷ କାଜା କାଲାସ୍ ଦୁଃଖ ପ୍ରକାଶ କରିବା ସହ ବିଶ୍ୱର ସମସ୍ତ କ୍ୟାଥଲିକ୍ଙ୍କୁ ସମବେଦନା ଜଣାଇଛନ୍ତି। ଜର୍ମାନ୍ ଚାନ୍ସେଲର ଓଲାଫ୍ ସ୍ଲୋଜ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, କ୍ୟାଥଲିକ୍ ଚର୍ଚ୍ଚ ଏବଂ ବିଶ୍ୱର ଅବହେଳିତମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ତତ୍ପର ଥିବା ଜଣେ ଭଲ ମଣିଷଙ୍କୁ ହରାଇଲା ବୋଲି କହିଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଶୋକବ୍ୟକ୍ତ କରିବା ସହ କହିଛନ୍ତି, ସମସ୍ତଙ୍କ ପାଇଁ ନିରପେକ୍ଷ ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଉଦ୍ୟମ ସର୍ବଦା ସ୍ମରଣୀୟ ହୋଇ ରହିବ। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଜଣେ ମହାନ ପାଦ୍ରୀ ବୋଲି କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତି, ବୁଏନ୍ସ ଆଇରେସ୍ରୁ ଆରମ୍ଭ କରି ରୋମ୍ ପର୍ଯ୍ୟନ୍ତ କ୍ୟାଥଲିକ୍ ଚର୍ଚ୍ଚ ଗରିବମାନଙ୍କ ମନରେ ଆଶା ଏବଂ ଆନନ୍ଦ ଭରିଦେବା ପାଇଁ ପୋପ୍ ଫ୍ରାନ୍ସିସ୍ ସର୍ବଦା ଚେଷ୍ଟିତ ଥିଲେ। ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ବିଶ୍ୱର କ୍ୟାଥଲିକ୍ ସମ୍ପ୍ରଦାୟ ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପୋପ୍ ଫ୍ରାନ୍ସିସ୍ଙ୍କୁ ସମଗ୍ର ବିଶ୍ୱର କୋଟି କୋଟି ଲୋକ ଦୟା, ନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବରେ ସର୍ବଦା ମନେ ରଖିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଛୋଟବେଳୁ ପୋପ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଦର୍ଶକୁ ସାକାର କରିବା ଦିଗରେ ନିଜକୁ ଉତ୍ସର୍ଗ କରିଥିଲେ। ସେ ନିଷ୍ଠାର ସହିତ ଗରିବ ଓ ଅବହେଳିତ ଲୋକଙ୍କ ସେବା କରିଥିଲେ ଏବଂ ଦୁଃଖ ଭୋଗୁଥିବା ଲୋକଙ୍କ ପାଇଁ ଆଶାର କିରଣ ଦେଖାଇଥିଲେ। ପୋପ୍ଙ୍କ ସହ ତାଙ୍କର ସାକ୍ଷାତକୁ ମନେ ପକାଇ ମୋଦି କହିଛନ୍ତି, ସମାବେଶୀ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତାରୁ ସେ ବହୁତ ପ୍ରେରିତ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ପୋପ୍ ଫ୍ରାନ୍ସିସ୍ଙ୍କର ଭାରତବାସୀଙ୍କ ପ୍ରତି ସ୍ନେହ ସର୍ବଦା ସ୍ମରଣୀୟ ରହିବ। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଡକ୍ଟର ସୁକାନ୍ତ ମଜୁମଦାର ଆଜି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଶମସେରଗଞ୍ଜର ୱାକଫ ସଂଶୋଧନ ଆଇନ ସମ୍ବନ୍ଧୀୟ ହିଂସା ପ୍ରଭାବିତ ଗ୍ରାମ ପରିଦର୍ଶନ କରିଛନ୍ତି। ଶ୍ରୀ ମଜୁମଦାର ସୀମା ସୁରକ୍ଷା ବଳ ବିଏସ୍ଏଫ୍ କ୍ୟାମ୍ପରେ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେବା ସହ ଜାଫରାବାଦରେ ମୃତ ହରଗୋବିନ୍ଦ ଦାସ ଓ ଚନ୍ଦନ ଦାସଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ଗତ ଏପ୍ରିଲ 12 ତାରିଖରେ ହରଗୋବିନ୍ଦ ଦାସ ଓ ଚନ୍ଦନ ଦାସଙ୍କର ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ 4 ଜଣଙ୍କୁ ଗିରଫ କରିଥିଲା। ୱାକଫ ସଂଶୋଧନ ଆଇନକୁ ବିରୋଧ କରି ମୁର୍ଶିଦାବାଦ ହିଂସା ଘଟଣାର ଗ୍ରାମବାସୀମାନେ ଏନ୍ଆଇଏ ତଦନ୍ତ ଦାବି କରିଛନ୍ତି। ଡକ୍ଟର ମଜୁମଦାର ଗ୍ରାମବାସୀଙ୍କର ଦାବିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମହାରାଷ୍ଟ୍ର କ୍ୟାଡରର ବହିଷ୍କୃତ ଶିକ୍ଷାନବିଶ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କ ବିରୁଦ୍ଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକୁ ମେ 21 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିଭିଲ ସର୍ଭିସ୍ ପରୀକ୍ଷାରେ ଜାଲିଆତି କରି ଅନ୍ୟାନ୍ୟ ପଛୁଆବର୍ଗ ଓ ଭିନ୍ନକ୍ଷମ କୋଟା ସୁବିଧା ପାଇବା ସହ ନିଜ ପରିଚୟ ଜାଲ୍ କରି ଧାର୍ଯ୍ୟ ସୀମାଠାରୁ ଅଧିକ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଜଷ୍ଟିସ୍ ଏସ୍ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଖେଡକରଙ୍କୁ ପଚରା ଉଚରା ପାଇଁ ଆସନ୍ତା ମାସ 2 ଦିଲ୍ଲୀ ପୁଲିସ୍ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ମାନସିକ ସ୍ୱାସ୍ଥ୍ୟ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ମାନସିକ ରୋଗ ବିଭାଗ ପ୍ରଫେସର ଡାକ୍ତର ରାଜେଶ ସାଗର ଏବଂ ଭେଷଜ ବିଭାଗ ପ୍ରଫେସର ଡାକ୍ତର ପୀୟୁଷ ରଞ୍ଜନ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଓ 01123144444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ନୌସେନା ମୁମ୍ବାଇର ନୌସେନା ଡକ୍ୟାର୍ଡରେ ମାଳଦ୍ୱୀପ ତଟରକ୍ଷୀ ଜାହାଜ ଏନ୍ଏମ୍ଡିଏଫ୍ ହୁରାଭିର୍ର ପୁନଃ କାର୍ଯ୍ୟକ୍ଷମ ପାଇଁ ଆନୁଷଙ୍ଗିକ ମରାମତି କାର୍ଯ୍ୟ ସଫଳତାର ସହ ଶେଷ କରି ଦୁଇ ଦେଶ ମଧ୍ୟରେ ଦୃଢ଼ କୂଟନୈତିକ ଏବଂ ସାମରିକ ସହଯୋଗ ଉପରେ ଆଲୋକପାତ କରିଛି। ଆଞ୍ଚଳିକ ସାମୁଦ୍ରିକ ନିରାପତ୍ତା ପ୍ରତି ଭାରତର ପ୍ରତିବଦ୍ଧତାର ଅଂଶସ୍ୱରୂପ ତଥା ଭାରତର ପଡ଼ୋଶୀ ପ୍ରଥମ ନୀତିର ଏକ ଅଂଶ ଭାବେ ଏହି ପୁନରୁଦ୍ଧାର କାର୍ଯ୍ୟକ୍ରମ କରାଯାଇଛି। ଜାହାଜଟି ମୁମ୍ବାଇର ନୌସେନା ଡକ୍ୟାର୍ଡରେ ନିଜର ପ୍ରଥମ ନର୍ମାଲ୍ ରିଫିଟ୍ ଶେଷ କରି ମାଳଦ୍ୱୀପ ଅଭିମୁଖେ ଯାତ୍ରା କରିବ। ଗତବର୍ଷ ନଭେମ୍ବର 13 ମୁମ୍ବାଇରେ ପହଞ୍ଚିବା ପରଠାରୁ ଗତ 4 ମଧ୍ୟରେ ଜାହାଜଟିର ସମସ୍ତ ଯନ୍ତ୍ରାଂଶ, ଅସ୍ତ୍ରଶସ୍ତ୍ର ଏବଂ ସେନ୍ସରର ରକ୍ଷଣାବେକ୍ଷଣ ସହ ଉନ୍ନତିକରଣ ସମ୍ବନ୍ଧୀୟ ପ୍ରମୁଖ କାର୍ଯ୍ୟ ହାତକୁ ନିଆଯାଇଥିଲା। ଖେଳ ଖବର। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ରେ ଆଉ କିଛି ସମୟ ପରେ ଖେଳାଯିବ। ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ପଏଣ୍ଟ ଟେବୁଲ୍ରେ କୋଲକାତା ନାଇଟ୍ ରାଇଡର୍ସ 7 ମ୍ୟାଚ୍ରୁ 3 ବିଜୟ ସହ 6 ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଥିବା ବେଳେ ଗୁଜରାଟ ଟାଇଟନ୍ସ 7 ମ୍ୟାଚ୍ରୁ 5 ବିଜୟ ସହ 10 ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଏକ ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ହାସଲ ପାଇଁ ସାମୁହିକ ପ୍ରୟାସ ଓ ସଂକଳ୍ପ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଜି ରାତିରେ ଜୟପୁରକୁ 3-ଦିନିଆ ଗସ୍ତରେ ଯାଇ ବିଭିନ୍ନ ଐତିହାସିକ ସ୍ଥଳୀ କରିବେ ପରିଦର୍ଶନ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଚଳିତ ବର୍ଷ ଫେବୃଆରୀରେ ସାମିଲ ହେଲେ 16,10,000 ସଦସ୍ୟ। ପୋପ୍ ଫ୍ରାନ୍ସିସ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱ ନେତୃବୃନ୍ଦ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।